ଓଡ଼ିଆ ଭାଷାର ସୁପ୍ରସିଦ୍ଧ କବି ରାଧାମୋହନ ଗଡ଼ନାୟକଙ୍କର ଏକ ବହୁଚର୍ଚ୍ଚିତ କବିତା ପିଙ୍ଗଳାର ଅଭିସାର। ନ ଆସିବ ଆଉ ରସିକ ନାଗର, ନ ଆସିବ ଆଉ ପୁରେ ବାରବଧୁ ମୁହିଁ, ପିଙ୍ଗଳା ଆଜି ଚାଲି ଯାଉଅଛି ଦୂରେ। ଫୁଲ ସେଜ ଆଉ ସେଜାଇବି ନାହିଁ, ନୀତି ରାତି ସାରା ବସି କେଳି ଦୀପ ଆଉ ଜାଳିବି ନାହିଁ, ମୁଁ ଶୂନ୍ୟ ସୁଆଗେ ରସି। କାହା ଆଗେ ଆଉ ଦେଖାଇବି ନାହିଁ ପିରତିର ଅଭିନୟ, ନିଶାର ଅସାର ସ୍ୱପ୍ନ ସମାନ ଭଜିଛି ସକଳ ଭଜିଛି ଲୟ। ମରମେ ମୋହର ଲଭି ଅଛି ଆଜି ଦିବ୍ୟ ପରମ ଧନ, ମରତ ପଥର ଅମର ବନ୍ଧୁ ଅନ୍ତର ବିମୋହନ। ଏ ମୋର ଜୀବନ ପଙ୍କ ଉରସେ ଫୁଟି ଅଛି ସତଦଳ, ରିକ୍ତ ଏ ମୋର ସୁକ୍ତି ଗରବେ ଫଳିଛି ମୁକ୍ତା ଫଳ। ଲୋଡ଼ା ନାହିଁ ମୋର ଧନ ସମ୍ପଦ, ଲୋଡ଼ା ନାହିଁ ମୋର ଧନ ସମ୍ପଦ ମଣି କାଞ୍ଚନ ମାଳା, ଲୋଡ଼ା ନାହିଁ ମୋର ବିଳାସ କୁଞ୍ଜ ଏ ଚାରୁଚିତ୍ରଶାଳା। ନ ଆସିବି ଆଉ ରସିକ ନାଗର, ନ ଆସିବ ଆଉ ରସିକ ନାଗର, ନ ଆସିବ ମୋର ପୁରେ ବାରବଧୁ ମୁହିଁ, ପିଙ୍ଗଳା ଆଜି ଚାଲି ଯାଉଅଛି ଦୂରେ। ଆଜି ଏ ମଧୁର ନିଶିଥ ଲଗନେ ମେଦୁର ଧରଣୀ ସାରା, ଗଗନେ ହସଇ ମୋହନ ଇନ୍ଦୁ ହସଇ ମୁଗ୍ଧ ତାରା। ଦିଶି ଦିଶି ପୁଣି ଉଛୁଳି ପଡ଼ଇ ଶୁଭ୍ର ଜୋଛନା ସିରି, ସ୍ନିଗ୍ଧ ସମୀର ମଧୁର ଲହରେ ବହି ଆସେ ଥିରି ଥିରି, ଭାସି ଆସେ ମୋର ବନ୍ଧୁ ପରସ ଆହା କେଡ଼େ ସୁମଧୁର, ଅଙ୍ଗ ପୁଲକେ ପୁଲକି ଉଠାଇ ବରସାର ନିପତୁଲ। ବାଜି ଉଠେ ପୁଣି ମଞ୍ଜୁ ମୁରଲି କାହିଁ କେଉଁ ଦୂର ଦେଶେ, ଜୀବନ ଯମୁନା ଉଜାଣି ଉଠାଇ ମଞ୍ଜୁ ମଦିରା ବେଶେ। ପାଷାଣ କାରାମ ଯାଇଅଛି ଭାଜି ଜାଗିଛି ମୁକ୍ତ ଧାରେ, ଯାଉଅଛି ଆଜି ଜୀବନର ମମ ପ୍ରିୟତମ ଅଭିସାରେ। ନାହିଁ ମୋର ବାଧା ବନ୍ଧନ, ନାହିଁ ମୋର ଆଉ ବାଧା ବନ୍ଧନ, ସକଳ ଯାଇଛି ତୁଟି ମୁକ୍ତ ଚାରିଣୀ ତଟି ନିରସମ, ଯିବି ମୁହିଁ ଆଜି ଛୁଟି। ସତ ବନଗିରି କାନ୍ତାରେ ବୁଲି ଭେଟିବି ପ୍ରେମର ଧନ, ବନ୍ଧୁ ମୋ ପ୍ରେମ ସିନ୍ଧୁ ଚରଣେ ଢାଳିଦେବି ଏ ଜୀବନ। ନୁହଁ ମୁଁ ଆଜି ବିଦେହର ନଟି, ନୁହେଁ ବାର ବିଳାସିନୀ, ଜଗତର ପଥେ ଯାଉଅଛି ଆଜି ପ୍ରେମର ସନ୍ନ୍ୟାସିନୀ। ମୁକ୍ତ ଭୁବନେ ବୁଲିବି ହରସେ ମୁକ୍ତ ଆକାଶ ତଳେ, ଧୋଇବି ପ୍ରାଣର କଳୁଷ କାଳିମା ତିକ୍ତ ଲୋତକ ଜଳେ। କ୍ଷୁର୍ଣ୍ଣଏ ମୋର ଯୌବନ ଧନ, ପୂର୍ଣ୍ଣ ଏ ମୋର ରୂପ, ପିରତି ଅନଳେ ଜାଳି ପ୍ରିୟ ଲାଗି କରିବି ଆରତୀ ଧୂପ। ଉଷା ଉଷଶିର ଗଗନେ ଦେଖିବି ବନ୍ଧୁର ରୂପ ବିଥି, ଗଗନେ ଭୁବନେ ପବନେ ପବନେ ଶୁଣିବି ମୁରଲୀ ଗୀତି। ଜ୍ୟୋତ୍ସ୍ନା ନିଶିର ପୁଲକେ ପିଇବି ବନ୍ଧୁର ହାସ ସୁଧା, ଭୁଲିବି ପ୍ରାଣର ଆକୁଳ ପିଆସା ଭୁଲିବି ପ୍ରାଣର କ୍ଷୁଧା। ଧରଣୀର ତୃଣ ତଳପ ଉରସେ ଶୋଇବି ହରସ ଭୋଳେ, ଉର୍ଦ୍ଧ୍ୱେ ନୀଳିମ ଗଗନ ବିତାନେ ଅନାଇ ମୁଗ୍ଧ ଡୋଳେ। ବନ୍ଧୁ ସପନ ଦେଖୁ ଦେଖୁ ମୁହିଁ ବୁଝିବି ଏ ମୋର ଆଖି, ଚନ୍ଦ୍ର ତପନ ସାକ୍ଷୀ ରହିଥିବେ ଗଗନ ଭୁବନ ସାକ୍ଷୀ। ବିଦାୟ ନେଉଛି ବିଦେହ ନଗର, ବିଦାୟ ନେଉଛି ଆଜି ମୋତେ ଭୁଲିଯାଅ, ଭୁଲିଯାଅ ମୋତେ ଭୁଲିଯାଏ ଭୁଲିଯାଅ ମୋର ଘୃଣ୍ୟ କଳୁଷ ରାଜି। ସରଗର ମୁହିଁ ଅମର କନ୍ୟା, ମୁହିଁ ନାରୀ ମୁହିଁ ଦେବୀ, ପୁଣ୍ୟ ମରତେ ପତିତା ସାଜିଲି ଘୃଣ୍ୟ ଜୀବନ ସେବି। ଅମୃତ ପିଇ ଆସିଥିଲି ଏଠି ହାୟରେ କରିଲ କିସ, ସର୍ପିଣୀ ସମ ସୃଷ୍ଟିର ତଳେ ସୃଜିଲି ବିଷମ ବିଷ। ସେ ବିଷର ତାପେ ଜଗତ ଜାଳିଲି ସୀତାପେ ଜଳିଲି ଆପେ, ପୁଣ୍ୟ ଜୀବନ ପୁଣ୍ୟ ଭୁବନ ଭରିଦେଲି ଖେଲି ପାପେ। ଜୀବନର ମୋର ପ୍ରିୟତମ ଆଜି ଦେଖିଏ କଳୁଷ ଗତି, ମଞ୍ଜୁ ମଧୁର ମୁରଲୀର ରତେ, ମଞ୍ଜୁ ମଧୁର ମୁରଲୀର ରୁତେ ଡାକଇ ଆଦରେ ଅତି। ପତିତ ପାବନ ବନ୍ଧୁ ସେ ମୋର ବିଶ୍ୱ ପରସ ମଣି, ପୁଣ୍ୟ ପରସେ ସ୍ୱର୍ଣ୍ଣ କରିବେ ଏ ମୋର ଅଙ୍ଗ ପୁଣି। ବିଦାୟ ନେଉଛି ବିଦେହ ନଗର, ବିଦାୟ ନେଉଛି ଆଜି ଭୁଲିଯାଅ ମୋତେ ଭୁଲିଯାଅ ମୋର ଘୃଣ୍ୟ କଳୁସରାଜି, ଭୁଲି ଯାଅ ମୋତେ, ଭୁଲି ଯାଅ ମୋର ଘୃଣ୍ୟ କଳୁସରାଜି। ପିଙ୍ଗଳାର ଅଭିସାର କବିତାଟି ଭାଗବତର ମିଥ ଆଧାରିତ ଏକ ଗାଥା କବିତା। ଶ୍ରୀମଦ୍ ଭାଗବତ ଏକାଦଶ ସ୍କନ୍ଦ ନବମ ଅଧ୍ୟାୟରେ ପିଙ୍ଗଳା ବେଶ୍ୟା ଉପାଖ୍ୟାନ ସ୍ଥାନ ପାଇଛି। ଅବଧୂତ ଯଦୁ ରାଜାଙ୍କ ନିକଟରେ ପହଞ୍ଚି ଆପଣା ଆଦର୍ଶ ଜୀବନର ରହସ୍ୟ ଓ କେଉଁ ଗୁରୁଙ୍କ ଠାରୁ କି ଶିକ୍ଷା ଲାଭ କରି ସେ ଜୀବନକୁ ନିର୍ଦ୍ଦିଷ୍ଟ ମାର୍ଗରେ ପରିଚାଳନା କରୁଛନ୍ତି ତାହାର ସୂଚନା ଦେଇଛନ୍ତି। ସେହି ଚବିଶ ଗୁରୁଙ୍କ ମଧ୍ୟରେ ପିଙ୍ଗଳା ଜଣେ। ସେ ବିଦେହ ନଗରର ନଟି ଓ ବାର ବିଳାସିନୀ। ଜୀବନଯାକ ସେ କେତେ ରସିକ ନଗରଙ୍କୁ ଖୁସି କରି ଅର୍ଜନ କରିଛି ଅସୁମାରୀ ଅର୍ଥ। ଦିନେ ସନ୍ଧ୍ୟା ସମୟରେ ଜଣେ ସମ୍ଭ୍ରାନ୍ତ ଧନୀ ଯୁବକ ସଙ୍କେତ ଦେଇଯାଇଛନ୍ତି ତା ପୁରକୁ ଆସିବେ ବୋଲି, କିନ୍ତୁ ସେ ନ ଆସିବାରୁ ଅପେକ୍ଷମାଣା ବାସକ ସଜା ପିଙ୍ଗଳାର ଭାବାନ୍ତର ଘଟିଛି। ପ୍ରହର କରି ପରେ ପ୍ରହର ବିତିଯାଇଛି। ଶେଷରେ ତୃତୀୟ ପ୍ରହରକୁ ପିଙ୍ଗଳାର ଚେତନା ଜାଗ୍ରତ ହୋଇଛି। ତା ହୃଦୟରେ କାମନାର ଢେଉ ପରିବର୍ତ୍ତେ ସେ ଉପଲବ୍ଧି କରିଛି, ମୋ ପ୍ରାଣନାଥ ଅଛି ପାସେ, ମୁହିଁ ନ ଦେଖେ ମୋହ ବସେ। ଧନ ସମ୍ପତ୍ତି ସକଳ ପ୍ରାଚୁର୍ଯ୍ୟ ରୂପ ଯୌବନକୁ ପଛରେ ଛାଡ଼ି ପିଙ୍ଗଳା ହୋଇଯାଇଛି ସନ୍ନ୍ୟାସିନୀ। ସେଇ ସନ୍ନ୍ୟାସିନୀ ପିଙ୍ଗଳାର ଉତ୍ତରଣର ଚିତ୍ର ପ୍ରଦାନ କରିଛନ୍ତି କବି ରାଧାମୋହନ ଗଡ଼ନାୟକ।